ନାଟୁଆ ନଟ ବରର ନବ କଳେ ବର ହୋ ନାଟୁଆ ନଟ ବରର ନବ କଳେ ବର ଯୋଡ଼ା ସାଢ଼ ଭକତ ଭିଡ଼ ଅଜବ ଅଜବ ଲୀଳା ତାହାର ନାଟୁଆ ନଟ ବରର ନବ କଳେ ବର ବସ୍ତ୍ରକୁ ଛାଡ଼ି ନୂଆ ବସ୍ତ୍ର ନେଲା ପରି ଉଭା ହେବେ ଦାରୁ ବ୍ରହ୍ମ ନୂତନ ଦାରୁକୁ ଧରି କେଡ଼େ ସୁନ୍ଦର ବେଶ ତାହାର ଦେଖିବାକୁ ମନ ହୁଏ ଅଧୀର ନାଟୁଆ ନଟ ବରର ନବ କଳେ ବର ଜଗତ ଯାଉଛି ଛୁଇଁ କାଳିଆର କଳା ଛାଇ ଘଟ ବଦଳିବ ବୋଲି କଳା ମେଘ ଆସେ ନଈ ବାଟ ଅନ୍ଧାର ଘାଟ ଅନ୍ଧାର ଅନ୍ଧାରେ ଆଲୋକ କଳା ନାଗର ନାଟୁଆ ନଟ ବରର ନବ କଳେ ବର ବକଳେ ବର ପାଇଁ ଲୋଡ଼ା ପୁଣି ନିମ୍ବ ଦାରୁ ଦାରୁ ଖୋଜା ଶେଷ ପରେ ଗଢ଼ା ହୁଏ ମହାମେରୁ ନୀତି ନିୟମ ହୁଏ ପାଳନ ଅଲୌକିକ ଲୀଳା କେଡ଼େ ମଧୁର ନାଟୁଆ ନଟ ବରର ନବକଳେ ବର ଜ୍ଞାମାଳ ଶାଢ଼ୀ ବନ୍ଧା ନୀତି ସାରି ବଲ୍ଲଭ ମଠ ଯାଆନ୍ତି ରାଜା ହସ୍ତୁ ଗୁଆ ଧରି ତିନୋଟି ଓଳି ରହି ସେଠାରେ ବାହାରି ଯାଆନ୍ତି କାକଟପୁର ନାଟୁଆ ନଟ ବରର ନବ କଳେ ବର ଶୁକ୍ଳ ଦଶମୀରେ ବନ ଜାଗ ଯାତ୍ରା ଏହା ଚାଲୁଥାନ୍ତି ନିର୍ଦ୍ଦେଶରେ କାକଟପୁର ଲାଗେ ନା ଦୂର ମଙ୍ଗଳା ମାର ସତୀ ଅପାର ନାଟୁଆ ନଟ ବରର ନବ କଳେ ବର ଯେ ପାଞ୍ଚ ଜଣ ବିଶ୍ୱକର୍ମା ଚାରି ଜଣ ପତି ମହାପାତ୍ର ସଙ୍ଗେ ଲେଙ୍କା ଦେଉଳ କରଣ ଦଇତା ପତି ସଙ୍ଗେ ଚାଲନ୍ତି ବିଶ୍ୱ ବସୁ ପୁଣି ଆଗେ ଉଭାର ନାଟୁଆ ନଟବର ନବକଳେ ବର ବାଟରେ ବିଦ୍ୟାଳୟ କି ମଠରେ ବ୍ରାହ୍ମଣ ରୁହନ୍ତି ଯାଇ ଦଇତା ଗଛ ମୂଳରେ ନିଷ୍ଠାରେ ରହି ହବିଷ ଖାଇ ଚାଲନ୍ତି ଅନ୍ତରେ ଜପି ମନ୍ତର ନାଟୁଆ ନଟବର ନବକଳେ ବର ପ୍ରାଚୀନ ଦିବୁଡ ଦେଇ ବାହାରି ପଡ଼ନ୍ତି ସବୁ ମଙ୍ଗଳା ମା ଜଣା ପାଇଁ ପଟୁଆରରେ ଚାଲନ୍ତି ଧୀରେ ପାଛଟି ନିଅନ୍ତି ଭକ୍ତ ମାର ନାଟୁଆ ନଟବର ନବକଳେ ବର ସାରି ଦୈନିକ ହବିଷ୍ୟ କରି ଚଣ୍ଡୀ ପାଠ ପୁଣି ହୁଏ ଆଜ୍ଞାକୁ ଅପେକ୍ଷା କରି ଶୟନ ବେଳେ ଚିନ୍ତନ ଚାଲେ ସ୍ୱପ୍ନବତୀ ମନ୍ତ୍ର ମନରେ ଧର ନାଟୁଆ ନଟବର ନବକଳେ ବର ମନ୍ତ୍ର ଜପି ମଙ୍ଗଳାଙ୍କୁ କଲେ ଭକ୍ତି ସ୍ୱପ୍ନରେ ଆଦେଶ ମିଳେ ଦାରୁ ଖୋଜା କାମ ଚାଲେ ମା ମଙ୍ଗଳା କହିଦିଅନ୍ତି କେଉଁ ସ୍ଥାନେ ଅଛି ଦାରୁ କାହାର ନାଟୁଆ ନଟବର ନବକଳେ ବର ଦାରୁ ନୁହେଁ ଦାରୁ ପାଇଁ ଚିହ୍ନ ଥାଏ ସେଇ ଚିହ୍ନ ଦେଖାଗଲେ ଛେଦନ ଆରମ୍ଭ ହୁଏ କେତେ ଲକ୍ଷଣ ଅନେକ ଗୁଣ ମନ ଦେଇବାରେ ଶ୍ରବଣ କର ନାଟୁଆ ନଟବର ନବକଳେ ବର ସାତ ଫୁଟ ଦଶ ଫୁଟ ଦୁଇ ତିନି ମିଟର ଯେ ହେଇଥିବ ଗଣ୍ଡି ମୋଟ ତିନୋଟି ଥିବ ପ୍ରଧାନ ଶାଖା ଦେଖିଲେ ଲାଖିବ ବେନି ନଜର ନାଟୁଆ ନଟ ବରର ନବକଳେ ବର ନିକଟରେ ଥିବ ମଠ କି ମଶାଣୀ ନଦୀ ମନ୍ଦିର ପୋଖରୀ ବେଲ ଉଇ ହୁଙ୍କା ଲଦା ନଦୀ ବରୁଣ ଗଛ ସାହାଡ଼ା ଗଛ ଥିବ ପୁଣି ଗାତଟିଏ ସର୍ପର ନାଟୁଆ ନଟ ବରର ନବକଳେ ବର ପାଇଥିବ ନାଗ ସାପ ଜଗୁଆଳ ସେ ବୃକ୍ଷରୁ କେହି କେବେ ଛେଦି ନଥିବେ ଟି ଡାଳ ପକ୍ଷୀର ବସା ନଥିବ ବୃକ୍ଷେ ଚିହ୍ନ ଶଙ୍ଖ ଚକ୍ର ଗଦା ପଦ୍ମର ନାଟୁଆ ନଟ ବରର ନବକଳେ ବର ଭଦ୍ରଦାରୁ ଯିଏ ଶିଖର ଟାହିଆ ଶାଖା ସପ୍ତ ଶାଖା ସପ୍ତ ଫେଣି ଶୁଭ୍ର ଯାଉଥିବ ଦେଖା ଗଣ୍ଡି ଉପରେ ହଳ ଲଙ୍ଗଳ ଚିହ୍ନ ଥିବ ସାତେ ଚମତ୍କାର ନାଟୁଆ ନଟ ବରର ନବକଳେ ବର ନାଭି ଚକ୍ର ଚିହ୍ନ ଥାଏ ଦୁଇଟି ପ୍ରଧାନ ଶାଖା ରଙ୍ଗ ଲାଲ ଦେଖାଯାଏ ସୁଭଦ୍ରା ଦାରୁ ପାଞ୍ଚଟି ଶାଖା ପଞ୍ଚଦଳ ପଦ୍ମ ଚିହ୍ନଟି ଧର ନାଟୁଆ ନଟ ବରର ନବକଳେ ବର ଜଗନ୍ନାଥ ଦାରୁ ଯିଏ ଚାରି ଗୋଟି ଶାଖା ଥାଏ ଶଙ୍ଖ ଚକ୍ର ଗଦା ଚିହ୍ନ ଗଣ୍ଡିରେ ତା ଶୋଭା ପାଏ ଖଇରିଆ କି ମାଟିଆ ରଙ୍ଗ ଦେଖିଲେ ଜାଣିବ ଦାରୁ ଜଗାର ନାଟୁଆ ନଟ ବରର ନବକଳେ ବର ହୋଇଲେ ଦାରୁ ଦାରୁକୁ ବାନ୍ଧି ପୂର୍ବରୁ ଆଜ୍ଞା ମାଳ ଦିଆଯାଏ ହୋମ ଯଜ୍ଞ ଆଦି ହୁଏ ତିଆରି ହୁଏ ସବର ପଲ୍ଲୀ ପୂଜା ହୁଏ ପୁଣି କେତେ ଅସ୍ତର ନାଟୁଆ ନଟବରର ନବକଳେ ବର ସିଂହ ମନ୍ତ୍ର ଦେବତାଙ୍କୁ କରେ ଶାନ୍ତ ବୃକ୍ଷରୁ ଦେବତା ମାନେ ଅନ୍ୟତ୍ର କରନ୍ତି ଗ୍ରସ୍ତ ଗଛରେ ଦେଇ ଆଜ୍ଞା ମାଳକୁ ଛେଦନ ପର୍ଯ୍ୟନ୍ତ ରୁହନ୍ତି ସ୍ଥିର ନାଟୁଆ ନଟବରର ନବକଳେ ବର ଦାଗ ଦେବେ ସୁନାର କୁରାଢି ନେଇ ବିଶ୍ୱାବସୁ ଦାଗ ଦେବେ ରୂପାର କୁରାଢି ନେଇ ଲୁହା କୁରାଢି ହାତରେ ଧରି ବିଶ୍ୱକର୍ମା ଦେବେ ଦାଗ ତାଙ୍କର ନାଟୁଆ ନଟବରର ନବକଳେ ବର ଆଜ୍ଞାମାଳ ଲାଗି ହୋଇଯିବା ଠାରୁ ନିର୍ଜଳା ଉପାସ ଚାଲେ କଟା ହେବା ଯାଏ ଦାରୁ ଦାରୁ ସଂଗ୍ରହ ସରିଲା ପରେ ଡାଳକୁ ପତନ୍ତି ଖୋଳି ଗଭୀର ନାଟୁଆ ନଟବରର ନବକଳେ ବର ସଗଡ଼ ତିଆରି ହୁଏ ବର ଗଛ କାଠ ନେଇ ଚାରି ଚକ ଗଢା ଯାଏ ତେନ୍ତୁଳି କାଠେ ଦଣ୍ଡା ହୁଅଇ ଅଖ ଲଗା ଯାଏ କେନ୍ଦୁ କାଠର ନାଟୁଆ ନଟବରର ନବକଳେ ବର ଚକ ସଗଡ଼ରେ ପାଟ ବସ୍ତ୍ର ଦୌଡ଼ିରେ ଦାରୁ ଆସେ ଧୀରେ ଧୀରେ ଅଠର ନଳା ପଥରେ ବେତ ଦୌଡ଼ି କତା ଦୌଡ଼ି ଲଗେଇ ଟାଣନ୍ତି ଏହି ସଗଡ଼ ନାଟୁଆ ନଟବରର ନବକଳେ ବର পথে দারু আসে চন্দন তুলসী বাসে সহ সহ ভক্ত মেলে আহা কি সুন্দর দিশে বাজে মৃদঙ্গ বাজে কাহালি নাচি নাচি ভক্ত হুয়ে পাগল নাটুয়া নট বরর নবকলে বর পথে গ্রামবাসী দারু দেখি কেতে খুশি হরি বল হুড়াহুড়ি বাজে ঘণ্ট করতাড়ি চলে ভজন চলে কীর্তন আনন্দরে ঝরে লোতক ধার নাটুয়া নট বরর নবকলে বর পাখরে দারু পহঞ্চিলা পরে পাছটি নিয়ন্তি রাজা সুস্বাগত উপচারে সন্থ মহন্ত হস্তি সহিত চালন্তি সাথিরে ঢালি চামর নাটুয়া নট বরর নবকলে বর দারু মণ্ডপরে দারু দইতা দিয়ন্তি থই দারুঙ্ক হুয়ে মহাস্নাহান সারা জগতরে খেলে খবর নাটুয়া নট বরর নবকলে বর পরে দারু জানতি যে কারুশালা মহাণ সর ঘরে রুহন্তি যে চকা ডোলা নির্মাণ হুয়ে নুয়া বিগ্রহ নিশবদ লাগে নীল কন্দর নাটুয়া নট বরর নবকলে বর নির্মাণ বেড়ে বাজে পুড়ি কেতে বাদ্য শুভে না কাহাকু কেবে নিহাণ মুগুর শব্দ শুণিব যিয়ে সেই শবদ হবরে নিশ্চে মুক বধির নাটুয়া নট বরর নবকলে বর चतुर्धामूर्ति रथरे बसाई नेई श्रीमंदिर चौपाशे बुलांती दईता भाई बुला सरिले रथ रहिले दारुंकु नियंती अनबसर नाटुआ नटबरर नवकळे बर बदल जाए अति गोपनीय भावे पुरुणा दारुरु ब्रह्म नुआ दारु देह भोगे बयसती दैतापति करंती काम भाग्य तांकर नाटुआ नटबरर नवकळे बर पद देह सारा गुड़ा हुए पाटकना आखिरे बांधती पटी अदृश्य रे उड़े बाना निशब्द बेले ब्रह्म बदले प्रकंपित हुए सारा शरीर नाटुआ नटबरर नवकळे बर से जरे ब्रह्म रही थंती सज होई आश्चर्य चकित लागे तुलसी मऊड़े नाही किए बुझीबा माया जबा तांका पाई चाले सारा संसार नाटुआ नटबरर नवकळे बर रही थाए ब्रह्म बदली बापरे चेता शून्य होई जाए जहा कले भी चेता फेरे नी आपे आपे प्राण हुए संचार नाटुआ नटबरर नवकळे बर देवी बसी कांदु थंती कई कई जगन्नाथ महाप्रभु देह छाड़ी गले कई दईता कूल होई विकल रोदन करंती होई व्याकुल नाटुआ नटबरर नवकळे बर गले सियाली लतार छाई समाधि नियंती दिया गोलक विश्राम पाई दईता पति शौच हुअन्ति दश दिन सबु होई खियार नाटुआ नटबर नव कले बर लीला खेला करुचंती जगन्नाथ मानव धर्म पाई फर फर उड़े ने तो चाहिने तकु टेकी हाथ को जगा कालिया को दर्शन कर नाटुआ नट बर नव कले बर नटबर नव कले बर हो नाटुआ नटबर नव कले बर जोड़ा साढ़ भक्त भीड़ अजब जब लीला तार नाटुआ नटबर नव कले बारा